ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ. ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି. ବନ୍ଦେ ମାତରମ୍ର 2 ଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ କହିଲେ ଆମେରିକା ରାଷ୍ଟ୍ରପତି. ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଅନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି. ଭାରତ ଓ ବ୍ରାଜିଲ ମଧ୍ୟରେ ଟେଲି ଯୋଗାଯୋଗ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟେଲି ଯୋଗାଯୋଗ ବିଭାଗ କହିଛି, ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଫଳରେ ଡିଜିଟାଲ ଦୃଷ୍ଟିକୋଣ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ତଥା ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ 2 ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ. ପୁଣେଠାରେ ଅନୁଷ୍ଠିତ 2ଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି. ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବ୍ରାଜିଲ ପ୍ରତିପକ୍ଷ ଫ୍ରେଡେରିକୋ ଡି ସିକ୍ୟୁରୋ ଫିଲୋ କହିଛନ୍ତି, ଏହି ଚୁକ୍ତିନାମା ଫଳରେ 2 ଦେଶ ମଧ୍ୟରେ ଉଦୀୟମାନ ପ୍ରଯୁକ୍ତି ବିଦ୍ୟା ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ସହଭାଗିତା ବୃଦ୍ଧି ପାଇବ. କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ପୋଷ୍ଟରେ କହିଛନ୍ତି, ଏହି ଚୁକ୍ତିନାମା 2 ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ, ସାଇବର ନିରାପତ୍ତା, ଡିଜିଟାଲ ଭିତ୍ତିଭୂମି, ନୂତନ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ ଏବଂ ସୃଜନଶୀଳତା ବୃଦ୍ଧି ଦିଗରେ ସହାୟକ ହେବ. ସେ କହିଛନ୍ତି, ଏହି ଚୁକ୍ତିନାମା ଭାରତ ଓ ବ୍ରାଜିଲ ମଧ୍ୟରେ ନିରାପତ୍ତା ଏବଂ ଭବିଷ୍ୟତ ଡିଜିଟାଲ ସମାବେଶୀ କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି କରିବ. ନ୍ୟାୟିକ ସେବାରେ ଯୋଗଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ ଆଇନ ଡିଗ୍ରୀଧାରୀ ସ୍ନାତକମାନେ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍ କରିଥିବା ଆବଶ୍ୟକ. ଆଜି ସୁପ୍ରିମକୋର୍ଟ 2025 ମଇ ମାସରେ ଦେଇଥିବା ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି. ପୂର୍ବ ନିର୍ଦ୍ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସ୍ନାତକମାନଙ୍କ ପାଇଁ 3 ବର୍ଷର ପ୍ରାକ୍ଟିସ୍ ବାଧ୍ୟତାମୂଳକ କରିଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି. ଖଣ୍ଡପୀଠର ବିଚାରପତି ଜଷ୍ଟିସ୍ ଏଜି ମାସି ଏବଂ କେ ବିନୋଦ ଚନ୍ଦ୍ରନ ସଦସ୍ୟ ଅଛନ୍ତି. ଖଣ୍ଡପୀଠର ସୂଚନା ଅନୁଯାୟୀ ଗତବର୍ଷ ମଇ 25ରୁ ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ମଧ୍ୟରେ ବିଜ୍ଞପିତ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆବେଦନ କରିଥିବା ଆଇନ ସ୍ନାତକମାନଙ୍କ କ୍ଷେତ୍ରରେ ପ୍ରାକ୍ଟିସ୍ ଅବଧିକୁ ବିଚାରକୁ ନିଆଯିବ ନାହିଁ। ତେବେ ଆଇନ ସେବା ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପ୍ରଥମେ ନ୍ୟାୟିକ ସେବା ପ୍ରଶିକ୍ଷାର୍ଥୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଜୁଡିସିଆଲ ଏକାଡେମୀରୁ 1 ବର୍ଷ ପ୍ରଶିକ୍ଷଣ ନେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବ। ଗତବର୍ଷ ମଇ 20 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ସଦ୍ୟ ଆଇନ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ସେବା ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷା ଦେବା ଲାଗି ବାରଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ଦେ ମାତରମ୍ ସଙ୍ଗୀତର ସମ୍ପୂର୍ଣ୍ଣ ଗାୟନ ପରିବର୍ତ୍ତେ କେବଳ 2 ପଦ ଗାଇବା ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି, ଏଭଳି ନିଷ୍ପତ୍ତି ଦ୍ୱାରା ସମ୍ବିଧାନରେ ପ୍ରଣୀତ ନିୟମ ଉଲ୍ଲଂଘନ ହେବା ସହ ଦେଶ ବିରୋଧୀ କାର୍ଯ୍ୟ ହେବ। ଶ୍ରୀ ଶାହା ଅଭିଯୋଗ କରିଛନ୍ତି ଯେ 1937 ମସିହାରେ ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମ୍ ସଙ୍ଗୀତକୁ 2 ଭାଗରେ ବିଭକ୍ତ କରିଥିଲା। ଏହି ଐତିହାସିକ ତ୍ରୁଟିକୁ କେନ୍ଦ୍ର ସରକାର ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ସଠିକ୍ କରିଛନ୍ତି। ସେ କହିଛନ୍ତି,
मैं देश की जनता को अपील करना चाहता हूं कि एक बार इस देश ने गलती करी थी वंदे मातरम के 2 टुकड़े होने देने की और एक गलती के गंभीर परिणाम हमने भुगते हैं। अब देश की जनता एकजुट हो और कांग्रेस पार्टी के इस फैसले के खिलाफ आवाज बुलंद करे कि अब इस देश में तुष्टिकरण की राजनीति नहीं चलेगी।
ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ଯୋଗାଇ ଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ସେହିସବୁ ପଦକ୍ଷେପ ମଧ୍ୟରୁ ଏକ ପ୍ରମୁଖ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ପିଏମ୍ ଆଶା। 2018 ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭ ଦେବା ଉଦ୍ଦେଶ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଏହି ଯୋଜନାରେ ବଜେଟ୍ ଆବଣ୍ଟନ ବୃଦ୍ଧି କରାଯାଇଛି। 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ଲାଗି 5,400 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହାକୁ 7,000 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଇରାନ୍ ସହ ସମ୍ପର୍କିତ ଜଳମାର୍ଗଗୁଡ଼ିକୁ ଆମେରିକା ରଣନୈତିକ ଉପାୟରେ ନିୟନ୍ତ୍ରଣ କରିବ। ସେ କହିଛନ୍ତି ତେହେରାନ୍କୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ। ଏକ ଘରୋଇ ରେଡିଓ ଚ୍ୟାନେଲ୍ ସହ ସାକ୍ଷାତକାର ବେଳେ ସେ ଟ୍ରମ୍ପ୍ କହିଛନ୍ତି ଆମେରିକା ସାମରିକ ବାହିନୀର ଇରାନ୍ ବିରୁଦ୍ଧରେ ପଦକ୍ଷେପ ଯଥାର୍ଥ ଏବଂ ଉଭୟ ଦେଶ ମଧ୍ୟରେ ବିବାଦ ଯୋଗୁଁ ଆମେରିକାରେ ତୈଳ ଏବଂ ଶକ୍ତି ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ। ଶ୍ରୀ ଟ୍ରମ୍ପ୍ କହିଛନ୍ତି ଇରାନ୍କୁ କୌଣସି ପ୍ରକାର ଅଣୁଅସ୍ତ୍ରର ବିକାଶ ଲାଗି ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଇରାନ୍ର ସେନା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ନିର୍ମାଣ କରିବାର କ୍ଷମତା ମଧ୍ୟ ହରାଇଛି। ସେଠାରେ ଅହେତୁକ ଦର ବୃଦ୍ଧି ପାଉଥିବା ବେଳେ ଇରାନ୍ ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି ଯଦି ଇରାନ୍ ଅଣୁଅସ୍ତ୍ର ବିକଶିତ କରେ ତେବେ ଇସ୍ରାଏଲ୍ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣର ସମ୍ଭାବନା ରହିଛି। ପୁଣେଠାରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶ ଯୋଗାଯୋଗ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ବ୍ରିକ୍ସ ଦେଶ ସମୂହର ଯୋଗାଯୋଗ ମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ପ୍ରତିନିଧିମାନେ ବୈଠକରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଦୃଢ଼ କରିବା, ଡିଜିଟାଲ୍ ରୂପାନ୍ତରଣ, ନବସୃଜନ ଭଳି ବିଷୟ ଉପରେ ଆଲୋଚନା କରୁଛନ୍ତି। ଆଜିର ବୈଠକର ବିଷୟବସ୍ତୁ ରହିଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜୟପୁରରେ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆରମ୍ଭ ହେବ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଦୃଢ଼ କରିବା ବିଷୟରେ ଆଲୋଚନା କରିବେ। ମୁଖ୍ୟତଃ ସମାବେଶ ଏବଂ ଉତ୍ତରଦାୟୀ ପର୍ଯ୍ୟଟନ, ଦକ୍ଷତା ବିକାଶ, ପ୍ରତିବନ୍ଧକ ବିହୀନ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ଦୃଢ଼ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଅଗ୍ରାଧିକାର ଦେବ ବୋଲି ଆଶା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଇସ୍ଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ମେଡିକାଲ ପରୀକ୍ଷା ପରେ ରାଓ୍ୱଲପିଣ୍ଡିସ୍ଥିତ ଆଦିଆଲା ଜେଲ୍କୁ ଅଣାଯାଇଛି। ଗତ 18 ତାରିଖରେ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ୍ଙ୍କୁ ସିଫା ଆନ୍ତର୍ଜାତିକ ହସ୍ପିଟାଲରେ ସ୍ୱାସ୍ଥ୍ୟଗତ ପରୀକ୍ଷା ନିରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମେଡିକାଲ ଚିକିତ୍ସା ପରେ ଜେଲ୍କୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ 2023 ଅଗଷ୍ଟ 5 ତାରିଖଠାରୁ ଇମ୍ରାନ୍ ଖାନ୍ ଜେଲ୍ରେ ଅଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଠାରେ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ NTA ପକ୍ଷରୁ କୁହାଯାଇଛି ଯଦି ଜଣେ ପ୍ରାର୍ଥୀ ମଧ୍ୟ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି ତେବେ ସଂଶୋଧିତ ଉତ୍ତର କି ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆମେରିକାରେ ଏକ ଯାତ୍ରୀବାହୀ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା 8 ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଲାସ୍କାଠାରୁ 725 କିଲୋମିଟର ଦୂର ପଶ୍ଚିମାଞ୍ଚଳରେ ଦୁର୍ଘଟଣା ଘଟିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମର 2 ଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।